శ్రీమన్ చైతన్య మహాప్రభు తర్వే ప్రకాశానంద సరస్వతి అది మావాది సన్యాసి మనకు సమానక జిజ్ఞాస ఇతరే కహుచంతి జే గురుమతే పూర్వ వ్యాధి కహిచంతి గురుమతే మూర్ఖ బోలి మూర్ఖ తుమి తుమారో నాహి కో వేదాంత అధికార గురుమరి మూర్ఖ దేఖి కరిల శాసన ప్రభు కహె శున శ్రీపాద ఇహార కారణ గురుమరి మూర్ఖ దేఖి కరిల శాసన మూర్ఖ తుమి తుమార నాహి కో వేదాంత అధికార కృష్ణ మంత్ర జపసద్దా ఈ మంత్ర సార్ ఏ గురుమతే కథా కహిలే కృష్ణ మంత్ర হইতে হবে সংসার মোচন কৃষ্ণ নাম হইতে পারে কৃষ্ণের চরণ নাম বিনু কলিকালে নাহি আর ধর্ম সর্বমন্ত্র সার নাম এই শাস্ত্র মর্ম অত বলি এই আজ্ঞা পাইয়া নাম লই অনুক্ষণ নাম লইতে লইতে মোর ভ্রান্ত হইল গুরু দেশ এই আজ্ঞা দেলে আদর্শ দেলে কহিল তুমি মূর্খ তোমার বেদান্ত অধিকার নাহি কৃষ্ণ মন্ত্র জপ এই মন্ত্র সার এ হচ্ছে চৈত্র মহাপ্রভুঙ্কর শিক্ষা গুরু মূর্খ কহিলে মূর্খ কহিবা হি গুরুঙ্কর কৃপা শাসন তা হচ্ছে গুরুঙ্কর শাসন গুরু আগরে গুরুঙ্ক আগরে কে গুরুপণিয়া দেখিবা উচিত নুহে যেতে বড় বিজ্ঞ হোক না কাহিকি গুরুঙ্ক আগরে কে গুরুপণিয়া দেখিবা মূর্খ হওয়া উচিত তা নহলে গুরু কৃপা মিলব না যে গুরুঙ্ক আগে গুরুপণিয়া দেখান্তি সেমানে মহামূর্খ প্রকৃতরে মহামূর্খ সেমানকর কদাপি কসমিন কালে কৌশ প্রকার পরমার্থিক উন্নতি হব না হব না সেপাই এই শিক্ষা মহাপ্রভু দিয়েছেন আমি মূর্খ তুমি তোমার নাহি কো বেদান্ত অধিকার কৃষ্ণ মন্ত্র জপসদা এই মন্ত্র সার হ্যাঁ বেদান্ত অধিকার মায়াবাদী মানকর বেদান্ত সূত্র শঙ্করাচার্যঙ্কর কৃত হ্যাঁ বেদান্ত ভাষ্য সাধিক ভাষ্য কল্পিত ভাষ্য প্রকৃত বেদান্ত সূত্রর ভাষ্য নুহে বেদান্ত সূত্র প্রণেতা শ্রীল ব্যাসদেব সে নিজে ভাষ্য দিয়েছেন তাহা হচ্ছে শ্রীমদ ভাগবত কিন্তু মায়াবাদী মানে সেমানে ভাগবতর কথা কুহতি না সেমানে শঙ্করাচার্যঙ্ক কৃত কল্পিত ভাষ্য সেই সারিক ভাষ্যর কথা কুহতি যা কল্পিত মায়াবাদ দর্শন অসশাস্ত্র প্রচ্ছন্ন বোধুচ্যতে মেব ভীত দেবী কলু ব্রাহ্মণমূর্তি না স্বয়ং শঙ্করাচার্য শঙ্কর শঙ্কর স্বয়ং শঙ্করাচার্য শিবঙ্কর শঙ্করঙ্কর শিবঙ্কর অবতার আচার্যের উপরে আসি নারায়ণকর আদেশ মায়াবাদ প্রচ্ছন্ন বৌদ্ধবাদ প্রচার করিয়া পাই কল্পিত ভাষ্য দেওয়া পাই আদিষ্ট হইলে সে আসি দিয়েছেন তা অশশাস্ত্র নিজে পার্বতী দেবীকে আগে কইছেন কলিযুগের এই কথা করিবে তাহা আবশ্যকতা লা সেতবে তা হচ্ছে তাৎকালিক সে সময়ের আবশ্যকতা লা তাহা নহিলে মহাপ্রভুঙ্কর শুদ্ধ ভক্তি সিদ্ধান্ত প্রতিষ্ঠিত হইপারিনথান্তা তার আবশ্যকতা লা তা সে করছেন সেইপাই মহাপ্রভু কহিলে আমার গুরু কহিলে তুমি মূর্খ তোমার বেদান্ত অধিকার নাই মানে মায়াবাদী ভাষ্য মায়াবাদী মানে যে বেদান্ত চর্চা করছেন সেথিরে তোমার অধিকার নাই কৃষ্ণ মন্ত্র জপসদা এই মন্ত্র সার তেণু কৃষ্ণ মন্ত্র হইতে হবে সংসার মোচন কৃষ্ণ নাম হইতে পারে কৃষ্ণের চরণ এ লাভ হব তোমার তেণু নাম বিনা কলিকালে নাহি আর ধর্ম সর্বমন্ত্র সার নাম এই শাস্ত্র মর্ম এ কহিলে আজ আদেশ দেলে তেণু সে আজ্ঞা পাই গুরুঙ্কর আদেশ শিরধার্য তেণু সেই আজ্ঞা পাই মু বরাবর নাম লউছি যাহা গুরু কহিবে তাহা পালনীয় যাহা কহ এজ ইট ইজ অবিকল্প যেপরি কহিছেন তদ্রুপ ভাবে কিছু সেতরে বিচার জড়িব না প্লস মাইনস কিছু করা যাব না তা কথা কয়েছে গুরুঙ্কর আদেশ ନିର୍ବିଚାରରେ ପାଳନୀୟ, କିଛି ବିଚାର ଯୋଡ଼ା ହୁଏ ନା, ଗୁରୁ ଏହା କହିଲେ ବ୍ୟସ୍ତ ଆଜ୍ଞା। ଏ ଆଜ୍ଞା ପାଇଁ ନାମ ଲଇ ଅନୁକ୍ଷଣ, ନାମ ଲଇତେ ଲଇତେ ମୋର ଭ୍ରାନ୍ତ ପିଲା, ଗୁରୁଙ୍କର ଆଜ୍ଞା ପାଇଁ ମୁଁ ନାମ ନଉଛି, ହରେ କୃଷ୍ଣ ଏ ମହାମନ୍ତ୍ର ହରିନାମ କରୁଛି, ତାହା କରୁ କରୁ ମୋର ମନ ଭ୍ରାନ୍ତ ହେଇଗଲା। ଧୈର୍ଯ୍ୟ ଧରିତେ ନାରୀ ହେଲା ମୁଁ ଉନ୍ମତ୍ତ, ହାସି କାନ୍ଦି ନାଚି ଗାଇ ଯାଇଛି ମନମୁକ୍ତ। ସେ ନାମର ଏପରି ଫଳ, ମୁଁ ଧୈର୍ଯ୍ୟ ଧରିପାରୁନି, ଉନ୍ମତ୍ତ ହେଉଛି, ପାଗଳ ହେଉଛି, କେତେବେଳେ ହସୁଛି, କାନ୍ଦୁଛି, ନାଚୁଛି, ଗାଉଛି, ମଦମତ୍ତ ବଜ୍ଞା ବ୍ୟବହାର ସ୍ୱତ ହେଇଯାଉଛି। ତମେ ଧୈର୍ଯ୍ୟ ଧରି ମନେ କରିଲୁ ବିଚାର, କୃଷ୍ଣ ନାମି ଜ୍ଞାନାଚ୍ଛନ୍ନ ବିଲ ଆମାର, ତମେ ଧୈର୍ଯ୍ୟ ଧରିଲି, ତେଣୁ ବିଚାର କଲି, ହାଇ କୃଷ୍ଣ ନାମ ଲଉଲୁ ମୋର ଦିବ୍ୟ ଜ୍ଞାନ ଆଚ୍ଛନ୍ନ ହେଇଗଲା, ପାଗଳ ହେଲା ଆମି ଧୈର୍ଯ୍ୟ ନାହିଁ ମନେ, ଅତ ଚିନ୍ତି ନିବେଦିଲୁ ଗୁରୁର ଚରଣେ, କିନ୍ତୁ ପାଗଳ ହେଲି ଧୈର୍ଯ୍ୟ ଧରୁନି, ତେଣୁ ଗୁରୁଙ୍କ ପାଖରେ ଯାଇକିରି ଜିଜ୍ଞାସା କଲି, ପଚାରିଲି। ଶ୍ରୀ ଚୈତନ୍ୟ ମହାପ୍ରଭୁ ଆଜ୍ ଆନ୍ ଆଇଡିଆଲ ଟିଚର୍ ଶୋଜ୍ ଆସ୍ ହାଉ ଏ ଡିସାଇପଲ୍ସ ଡିଲ୍ ୱିଥ୍ ଦି ସ୍ପିରିଚୁଆଲ୍ ମାଷ୍ଟର। ଚୈତନ୍ୟ ମହାପ୍ରଭୁ ନିଜେ ଆଚରଣ କରି ଆମକୁ ଶିଖାଉଛନ୍ତି, ଆଦର୍ଶ ଶିକ୍ଷକ, ତେଣୁ କିପରି ଶିଷ୍ୟ ଗୁରୁଙ୍କ ନିକଟରେ ବ୍ୟବହାର କରିବ ତାହା ସେ ଶିଖାଇଛନ୍ତି। ହ୍ୱେନ୍ ଏଭର୍ ଦେର୍ ଇଜ୍ ଡାଉଟ୍ ରିଗାର୍ଡିଂ ଏନି ପଏଣ୍ଟ ହି ସୁଡ୍ ରେଫର୍ ଦି ମାଷ୍ଟର ଟୁ ହିଜ୍ ଦି ମ୍ୟାଟର ଟୁ ହିଜ୍ ସ୍ପିରିଚୁଆଲ୍ ମାଷ୍ଟର ଫର୍ କ୍ଵାଲିଫିକେସନ୍। କିଛି ସାମାନ୍ୟ ସାଧାରଣ ସନ୍ଦେହ ସଂଶୟ ଜାତ ହେଲା ତ ଯେକୌଣସି ବିଷୟରେ ହେଉନା, ସାଙ୍ଗେ ସାଙ୍ଗେ ଗୁରୁଙ୍କୁ ଜିଜ୍ଞାସା କରାଯିବ ସଂଶୟମୋଚନ ନିମିତ୍ତ। ଶ୍ରୀ ଚୈତନ୍ୟ ମହାପ୍ରଭୁ ସେଡ୍ ଦ୍ୟାଟ୍ ୱାଇଲ୍ ଚାଣ୍ଟିଂ ଆଣ୍ଡ ଡ୍ୟାନ୍ସିଂ ୟୁ ହାଭ୍ ଡେଭଲପ୍ ଦି କାଇଣ୍ଡ ଅଫ୍ ମ୍ୟାଡ୍ ଏକ୍ସଟେସି ଦ୍ୟାଟ୍ ଇଜ୍ ପସିବଲ୍ ଓନ୍ଲି ଫର୍ ଲିବରେଟେଡ୍ ସୋଲ୍। ଯେଉଁମାନେ ମୁକ୍ତ ଜୀବ, ଯେଉଁମାନଙ୍କ ଯେଉଁ ଦୋସ୍ତତୁଷ୍ଟ ନାହିଁ, ସେମାନେ ଏ ହରିନାମ କଲେ ସେମାନଙ୍କର ଏ ଭାବ ଆସିବ, ସେମାନେ ଦିବ୍ୟ ଭାବ ଉନ୍ମତ୍ତ ହେବେ, ହସିବେ, ନାଚିବେ, ଏ ଭାବ ହବ, ଭାବ ଜାତ ହବ। ଏଇଟ୍ ଇଭିନ୍ ଇନ୍ ଇଜ୍ ଲିବରେଟେଡ୍ ପୋଜିସନ୍ ହି ରେଫର୍ଡ ଏଭ୍ରିଥିଂ ଟୁ ସ୍ପିରିଚୁଆଲ୍ ମାଷ୍ଟର ୱେନ୍ ଏଭର୍ ଦେର୍ ୱର୍ ଡାଉଟ୍ସ। ମୁକ୍ତ ଅବସ୍ଥାରେ ମଧ୍ୟ ସର୍ବଦା ଗୁରୁଙ୍କ ପାଖରେ ଜିଜ୍ଞାସା କରାଯିବ, ଏ ଶିକ୍ଷା ଆମକୁ ସେ ଦେଇଛନ୍ତି। ଯେତେବେଳେ କୌଣସି ସନ୍ଦେହ ହେଲା ଗୁରୁଙ୍କ ପାଖରେ ତା ଜିଜ୍ଞାସା କରାଯିବ। ଦସ୍ ଇନ୍ ଏନି କଣ୍ଡିସନ୍ ଇଭନ୍ ୱେନ୍ ଲିବରେଟେଡ୍ ୱି ଶୁଡ୍ ନେଭର୍ ଥିଙ୍କ୍ ଆୱର୍ ସେଲ୍ଭସ୍ ଇଣ୍ଡିପେଣ୍ଡେଣ୍ଟ ଅଫ୍ ଦି ସ୍ପିରିଚୁଆଲ୍ ମାଷ୍ଟର ବଟ୍ ମଷ୍ଟ ରେଫର୍ ଟୁ ହିମ୍ ସୁନ୍ ଆଜ୍ ଦେର୍ ଇଜ୍ ସମ୍ ଡାଉଟ୍ ରିଗାର୍ଡିଂ ଆୱର୍ ପ୍ରୋଗ୍ରେସିଭ୍ ସ୍ପିରିଚୁଆଲ୍ ଲାଇଫ୍। ତେଣୁ ଯେକୌଣସି ଅବସ୍ଥାରେ, ବଦ୍ଧାବସ୍ଥା ହଉ, ମୁକ୍ତାବସ୍ଥା ହଉ, ଯେକୌଣସି ଅବସ୍ଥାରେ ଆମେ କେବେ ହେଲେ ନିଜକୁ ସ୍ୱତନ୍ତ୍ର ବୋଲି ଭାବିବା ଉଚିତ ନୁହେଁ। ଆଉ ଯାହା କିଛି ସନ୍ଦେହ ଜାତ ହେଲା ମାତ୍ରେ ସାଙ୍ଗେ ସାଙ୍ଗେ ଗୁରୁଙ୍କ ନିକଟରେ ଜିଜ୍ଞାସା କରିବାକୁ ପଡ଼ିବ। ଏ ଶିକ୍ଷା ଶ୍ରୀମନ୍ ମହାପ୍ରଭୁ ଆଚରଣ କରି ଶିଖାଇଛନ୍ତି ଆମକୁ। କିବା ମନ୍ତ୍ର ଦିଲା ଗୋ ସାଙ୍ଗେ କିବା ତାର ବଳ, ଜପିତେ ଜପିତେ ମନ୍ତ୍ର କରିଲା ପାଗ। ମାଇ ଡିୟର୍ ଲର୍ଡ଼, ହ୍ୱାଟ୍ କାଇଣ୍ଡ ଅଫ୍ ମନ୍ତ୍ର ଇ ହାଭ୍ ଗିଭନ୍? ଏ ଗୁରୁଦେବ କି ମନ୍ତ୍ର ଆପଣ ଦେଲେ ଯାହାକି ଜପି ଜପି କୀର୍ତ୍ତନ କରୁ କରୁ ମୋତେ ପାଗଳ କଲା? ଏ ମହାମନ୍ତ୍ର ଯେ ଚୈତନ୍ୟ ମହାପ୍ରଭୁ ପ୍ରେଜିନି ଶିକ୍ଷାଷ୍ଟକ ଯୁଗାୟିତମ୍ ନିମିଷେଣ ଚକ୍ଷୁଷା ପ୍ରଭୁଷାୟିତମ୍ ଶୂନ୍ୟାୟିତମ୍ ଜଗତ୍ ସର୍ବଂ ଗୋବିନ୍ଦ ବିରହେଣମି। ଶିକ୍ଷାଷ୍ଟକରେ ଏ ଶିକ୍ଷା ଦେଇଛନ୍ତି ଶ୍ରୀମନ୍ ମହାପ୍ରଭୁ। ଗୋବିନ୍ଦଙ୍କର ବିରହରେ କ'ଣ ହେଉଛି ନା, ଗୋଟେ ମୁହୂର୍ତ୍ତ ଯୁଗ ସମପ୍ରତୀତ ହେଉଛି। ଯୁଗ ହେଲେ 12 ବର୍ଷ କିମ୍ବା ତ ଦୁର୍ଦ୍ଧ ବର୍ଷ, ମୁହୂର୍ତ୍ତଟା ଏପରି ପ୍ରତୀତ ହେଉଛି ଏବଂ ବର୍ଷାଧାରା ଟରେଣ୍ଟସ୍ ଅଫ୍ ରହେନ୍ ମୂଷଧାରାରେ ବର୍ଷା ହୁଏ ଯେପରି ତଦ୍ରୁପ ଅଶ୍ରୁପାତ ହେଉଛି ଚକ୍ଷୁରୁ ଏବଂ ସମଗ୍ର ଜଗତ ଗୋବିନ୍ଦ ଶୂନ୍ୟ, ଗୋବିନ୍ଦ ବିରହ, ଗୋବିନ୍ଦ ଶୂନ୍ୟମୟ ପ୍ରତୀତ ହେଉଛି ମୋତେ। ଇଟ୍ ଇଜ୍ ସେପାରେସନ୍ ଅଫ୍ ଏ ଡିଭୋଟି ଦ୍ୟାଟ୍ ୱାଇଲ୍ ହି ଚାଣ୍ଟ୍ସ ଦ ହରେ କୃଷ୍ଣ ମହାମନ୍ତ୍ର ହିଜ୍ ଆଇଜ୍ ୱିଲ୍ ଫିଲ୍ ୱିଥ୍ ଟିୟର୍ସ, ହିଜ୍ ଭଏସ୍ ଫଲ୍ଟର୍ ଆଣ୍ଡ ହିଜ୍ ହାର୍ଟ ଥ୍ରବ୍। ଏ ହେଉଛି ବିପ୍ରଲମ୍ବ ଭାବ, ଭକ୍ତଙ୍କର ବିପ୍ରଲମ୍ବ ଭାବ ଗୋବିନ୍ଦ ବିରହରେ ଯେତେବେଳେ ସେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବେ, ଜପ କରିବେ, ଏ ଭାବ ଶୁଦ୍ଧ ହୃଦୟ, ଯାହାଙ୍କର ହୃଦୟ ବିଶୁଦ୍ଧ ହେଇଛି, ବଦ୍ଧାବସ୍ଥା ଦୂର ହେଇଯାଇଛି, ତାଙ୍କର ଏ ଭାବ ଯାହା ଥ ବିପ୍ରଲମ୍ବ ଭାବ, ଏଇ ଭାବରେ ଏ କୀର୍ତ୍ତନ କରାଯାଏ। ଏ ମହାପ୍ରଭୁଙ୍କର ଶିକ୍ଷା, ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ସେତେବେଳେ ପ୍ରେମର ବାହ୍ୟ ଲକ୍ଷଣ ଯାହା ତାହା ଏଠି ପ୍ରକାଶିତ ହେଉଛି ଯେ ଚକ୍ଷୁରୁ ବର୍ଷା ଜଳ ପରି ଲୋତକ ବର୍ଷଣ ହେବ, ସ୍ୱର ଗଦଗଦ ହେଇଯିବ, ଆଉ ହୃତ୍କମ୍ପ ଜାତ ହେବ। ଇଏ ହେଲା ବାହ୍ୟ ଲକ୍ଷଣ। ୱାନ୍ ସୁଡ୍ ଫିଲ୍ ଦ ଏଣ୍ଟାୟାର ୱାର୍ଲ୍ଡ ଟୁ ବି ଭେକାଣ୍ଟ ୱିଦାଉଟ୍ ପ୍ରେଜେନ୍ସ ଅଫ୍ ଗୋବିନ୍ଦ। ଗୋବିନ୍ଦଙ୍କର ବିରହ ଭାବ, ବିପ୍ରଲମ୍ବ ଭାବ, ବିପ୍ରଲମ୍ବ ଭାବ ହେଉଛି ପ୍ରେମର ଶେଷ ସ୍ତର। ବିପ୍ଲମ୍ବ ଭାବ ତାହା ହେଉଛି ପ୍ରେମର ଶେଷ ସ୍ତର, ବିରହ ଭାବ ତାହା ମହାପ୍ରଭୁଙ୍କର ଶିକ୍ଷା। ମହାପ୍ରଭୁ ଯେଉଁ ନାମରେ ପ୍ରେମ ଦାନ କରୁଛନ୍ତି କୃଷ୍ଣ ପ୍ରେମ, ତାହା ହେଉଛି ବିପ୍ରଲମ୍ବର ଭାବ, ବିପ୍ଲମ୍ବ ଭାବରେ ଲଭ୍ୟ। ଦିସ୍ ଇଜ୍ ଦି ସାଇନ୍ ଅଫ୍ ସିପାରେସନ୍ ଫ୍ରମ୍ ଗୋବିନ୍ଦ। ଗୋବିନ୍ଦଙ୍କର ବିରହ ଭାବ ଏଇଟା। ଇନ୍ ମେଟେରିଆଲ ଲାଇଫ୍ ୱି ଆର୍ ଅଲ୍ ସିପାରେଟେଡ୍ ଫ୍ରମ୍ ଗୋବିନ୍ଦ ଆଣ୍ଡ ଆର୍ ଆବ୍ସର୍ବଡ୍ ଇନ୍ ମେଟେରିଆଲ ସେନ୍ସ ଗ୍ରାଟିଫିକେସନ୍। ଭୌତିକ ଜଗତରେ ତ କୃଷ୍ଣ ବିସ୍ମୃତି ହେଇଛି, ତାଙ୍କଠାରୁ ବିଚ୍ୟୁତ ହେଇଯାଇଛି, ଏ ଭାବଟା ତ ଏଠି ରହିଛି ବଦ୍ଧ ଜୀବର। ତେଣୁ ଏଇଟା ଆମକୁ ଶିଖାଇ ଦେଉଛନ୍ତି ଶୁଦ୍ଧ ବିରହ ଭାବ। ଆଉ ବଦ୍ଧ ଜୀବ ଭୌତିକ ସୁଖ ସମ୍ଭୋଗରେ ମାତି ରହିଛି, ଉନ୍ମତ୍ତ ହୋଇ ରହିଛି। ଦେୟାରଫୋର୍ ୱେନ୍ ୱାନ୍ କମ୍ସ ଟୁ ହିଜ୍ ସେନ୍ସେସ୍ ଅନ୍ ଦି ସ୍ପିରିଚୁଆଲ ପ୍ଲାଟଫର୍ମ ହି ବିକମ୍ସ so eager to meet Govinda that without Govinda the entire world becomes a vacant place। sadhi bhai jetbale guru paramarth ko guru grahan karibe, shishya guru grahan karibe, guru ngar adesh re prakar anugatya re naam gaan karibe, tankar hrudaya bisuddha hobo, bodha avastha dur hobo, bhav stor ku jibe, setbale e biro bhavna jat hobo। କିପରି ସେ ଗୋବିନ୍ଦଙ୍କୁ ଭେଟିବି, ମିଳନ ପୁଣି ହେବ, ସେଥିପାଇଁ ବ୍ୟାକୁଳଚିତ୍ତ ହେବେ, ଆଉ ସମଗ୍ର ଜଗତ ଶୂନ୍ୟାୟିତ ହେବ। ଗୋବିନ୍ଦ ନାହାନ୍ତି, ଜଗତ ଶୂନ୍ୟାୟିତ। ଯଦିଓ ମେଟେରିଆଲ ଭେରିଗେଟେଡ଼ନେସ୍ ଭୌତିକ ବିଭିନ୍ନତା ନାନା ପ୍ରକାର ଅଛି, କିନ୍ତୁ ଏଇ ପ୍ରକାର ଭାବସ୍ତରରେ ଥିବା ଭକ୍ତଙ୍କର ଦୃଷ୍ଟିରେ ସେସବୁ ଦେଖାଯାଏ ନା, କେବଳ ଗୋବିନ୍ଦଙ୍କୁ ଦେଖିବାକୁ ଚାହାନ୍ତି। ଗୋବିନ୍ଦଙ୍କର ବିରହରେ ଜଗତ ଶୂନ୍ୟାୟିତ ହେଉଛି। ଏଇ ବିପ୍ଲମ୍ବ ଭାବର ଏ ଭଜନ, ଏ ହରେ କୃଷ୍ଣ ମହାମନ୍ତ୍ର, ଏଇ ବିପ୍ଲମ୍ବ ଭାବରେ ଭଜନ କରିବାକୁ ହଏ। ଏଇ ମହାପ୍ରଭୁଙ୍କର ଶିକ୍ଷା, ମହାପ୍ରଭୁ ଏଇ ଶିକ୍ଷା ଆମକୁ ଦେଇଛନ୍ତି, ଆମକୁ ଏଇ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ, ଏଇ ଭାବରେ ଆମକୁ ଭଜନ କରିବାକୁ ପଡ଼ିବ। ଏଇ ଭାବରେ ଯଦି ଭଜନ ନ ହେବ ତାହେଲେ ପ୍ରକୃତରେ ଆମର ଭଜନ ହେଉନି, ଆମର ଭଜନ ହେଉନି। ଏ କଥା ବୁଝିବା ପାଇଁ ପଡ଼ିବ, ଏ କଥା ବୁଝିବା ପାଇଁ ପଡ଼ିବ ଆମକୁ। ଆମର ପ୍ରକୃତରେ ଭଜନ ହେଉନି, ଏ ଭାବ ଯଦି ବିପ୍ଲମ୍ବ ଭାବ ଜାତ ହେଉନି, ଗୋବିନ୍ଦ ବିରହ ଭାବ, ଏ ଗୌରାଙ୍ଗ ମହାପ୍ରଭୁଙ୍କର ଶିକ୍ଷା। ଏ ସେଥିପାଇଁ ଯୋଗାୟିତ ନିମିଷେଣ ଚକ୍ଷୁଷା ପ୍ରଭୁ ସାହିତ ଶୂନ୍ୟାୟିତ ଜଗତ ସର୍ବଂ ଗୋବିନ୍ଦ ବିରହେଣ ମେ, ଏଥିପାଇଁ ଶିକ୍ଷାସ୍ତ କରେ କହିଲେ। ଏ ବିପ୍ଲମ୍ବ ଭାବ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣଙ୍କ ବିରହରେ ନିମିଷଟା ମୁହୂର୍ତ୍ତଟା ଯୁଗ ପରି ପ୍ରତୀୟମାନ ହେଉଛି, ଅଳ୍ପକାଳ ଯୁଗ ଭଳି ବୋଧ ହେଉଛି, ଚକ୍ଷୁ ଦେଇ ବର୍ଷାଧାରା ପରି ଜଳ ପଡ଼ୁଛି, ସମସ୍ତ ଜଗତ ଶୂନ୍ୟପ୍ରାୟ ବୋଧ ହେଉଛି। କଶ୍ରୀ ଲକ୍ଷ୍ମୀରାଜ ଗୋସ୍ୱାମୀ ତାଙ୍କ ଭାଷାରେ ଏ କଥା କହିଛନ୍ତି, ଉଦ୍ବେଗିରି ବୋସୋ ନ ଯାଏ କ୍ଷଣ ହୋଇଲ ଯୁଗ ସମ, ବର୍ଷାର ମେଘ ପ୍ରାୟ ଅଶ୍ରୁ ବର୍ଷେ ଦୁନୟନ, ବର୍ଷାର ମେଘ ପ୍ରାୟ ଅଶ୍ରୁ ବର୍ଷେ ଦୁନୟନ, ଗୋବିନ୍ଦ ବି ରହି ଶୂନ୍ୟ ହୋଇଲ ତ୍ରିଭୁବନ, ବିରହର ଭାବ ବିପ୍ରଲମ୍ଭାବିତ ମହାନ୍ତ ଗୁରୁବର୍ଗ ପରମହଂସ ବୈଷ୍ଣବମାନଙ୍କର ଏଇ ବିରହ ଭାବରେ, କୃଷ୍ଣ ବିରହରେ ବିଳାପ କରନ୍ତି, ସେମାନେ ବିରହ ଭାବ ଦେଖନ୍ତି, ତାଙ୍କର ପରିସ୍ଫୁଟ ହୋଇଥାଏ। ଶିଲ ଈଶ୍ୱରପୁରୀ ପାଦଙ୍କର ବାଣୀ ମଧ୍ୟ ସେ ଅନୁଯାୟୀ ଅଛି। ଯୋଗ ଶ୍ରୁତି ଉପତ୍ପତ୍ତି ନିର୍ଜନ ବନ ଧ୍ୟାନାର୍ଦ୍ଧ ସମ୍ଭାବିତା ସ୍ୱରାଜ୍ୟମ ପ୍ରତିପାଦ୍ୟ ନିର୍ଭୟମୟୀ ମୁକ୍ତା ଭବନ୍ତ ଦ୍ୱିଜା ଅସ୍ମାକନ୍ତୁ କଦମ୍ବ କୁଞ୍ଜ କୁହର ପ୍ରୋନିର୍ମଳ ଇନ୍ଦିବର ଶ୍ରେଣୀ ଶ୍ୟାମଳ ଧାମ ନାମ ଜୁସଧାମ ଜନ୍ମାସ୍ତୁ ଲକ୍ଷାବଧି। ଈଶ୍ୱର ପ୍ରିପାଦଙ୍କର ଏହି ବାଣୀ ଅଛି। ଦ୍ୱିଜାତି ଗଣ ଅଷ୍ଟାଙ୍ଗ ଯୋଗ ବେଦାନୁଶୀଳନ ନିର୍ଜନ ବନ ବାନପ୍ରସ୍ଥ ଧ୍ୟାନ ତୀର୍ଥ ପର୍ଯ୍ୟଟନ ଦ୍ୱାରା ନିର୍ଭୟରେ ସ୍ୱାଧିକାରୋଚିତ ସ୍ୱରୂପାନୁଭବ ପ୍ରାପ୍ତ ହୋଇ ଯଦି ମୁକ୍ତ ହୁଅନ୍ତି କୁହନ୍ତୁ। କିନ୍ତୁ ଆମମାନେ କଦମ୍ବ କୁଞ୍ଜ କୁହରରେ ଉଦୟଶୀଳ ଇନ୍ଦିବର ଶ୍ରେଣୀ ତୁଲ୍ୟ ଶ୍ୟାମ ସୁନ୍ଦରଙ୍କର ଶ୍ରୀନାମର ସେବକ, ଅତଏବ ଆମମାନଙ୍କର ଲକ୍ଷାବଧି ଜନ୍ମ ହଉ, ସେଥିରେ କିଛି କ୍ଷତି ନା। ଯେଉଁମାନେ ଏକମାତ୍ର ଶ୍ରୀକୃଷ୍ଣ ନାମ କୀର୍ତ୍ତନକୁ ସାଧ୍ୟ ସାଧନ ରୂପେ ବରଣ କରିନେଇଛନ୍ତି ସେମାନଙ୍କର ଭାବ ହବ, ନହେଲେ ଯେଉଁମାନେ ବରଣ ନ କରି ଅନ୍ୟ ଯେକୌଣସି ସାଧନ ପ୍ରାୟ ମନୋନୟନ କରିଛନ୍ତି ସେମାନଙ୍କର ଚିତ୍ତରେ ଶ୍ରୀକୃଷ୍ଣଙ୍କ ବିରହର ଉପଲବ୍ଧି ଅପେକ୍ଷା ସ୍ୱସ୍ୱଧାନୁସନ୍ଧାନ ବା ଧର୍ମାର୍ଥ କାମ ମୁଖ୍ୟାନୁସନ୍ଧାନର ସ୍ପୃହା ନ୍ୟୁନାଧିକ ପ୍ରବଳ। ଯେଉଁମାନେ କୃଷ୍ଣ ବିରହରେ ବିରହୀ ସେମାନଙ୍କର ଏକତ୍ର ଜୀବନ ରକ୍ଷୋଷଧି କୃଷ୍ଣ କଥା କୃଷ୍ଣ ନାମ ତବ କଥାମୃତମ ତପ୍ତ ଜୀବନମ। ବିଶ୍ୱବ୍ୟାପୀ ସମ୍ଭୋଗ ମଦ ପ୍ରମତ୍ତ ଲୋକମାନଙ୍କର ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ବର୍ଷ ପରେ ବର୍ଷ ଅତୀତ ହେଇଯାଉଛି। ସୂର୍ଯ୍ୟ ଆୟୁ ହରଣ କରି ନେଉଛନ୍ତି, ମୃତ୍ୟୁ କ୍ରମଶଃ ନିକଟତର ହେଉଛି, ତଥାପି ସମ୍ଭୋଗ ପିପାସା କମୁନାହିଁ, କୃତକର୍ମର ଶେଷ ଫଳ ଦିଗ ପ୍ରତି ଦୃଷ୍ଟି ଆକୃଷ୍ଟ ହେଉନାହିଁ, ଆତ୍ମକର୍ତ୍ତବ୍ୟ ଜ୍ଞାନର ଉଦୟ ହେଉନାହିଁ। କୃଷ୍ଣ ସ୍ମୃତି ଶୂନ୍ୟ ଦିବସ ଗୁଡ଼ିକ ଅଲକ୍ଷ୍ୟରେ ଅନାୟାସରେ ଅତୀତ ହୋଇଯାଉଛି। ଅନ୍ୟ ପକ୍ଷରେ ବିପ୍ରଲମ୍ବ ବିଭାବିତ ଚିତ୍ତ ଶ୍ରୀ ଗୌର ପ୍ରଣୟୀ ଜନଙ୍କର ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଗୌର କୃଷ୍ଣ ସ୍ମୃତି ପରି ପୂରିତ, ଇଷ୍ଟ ବିଚ୍ଛେଦ କାତରତାରେ ଭରପୁର। ସେମାନେ କହନ୍ତି ଗତଜାମ ଗତଜାମ ଗତଜାମା ଗତମ ଦିନ ହା ହନ୍ତ କିଂ କରିଶ୍ୟାମି ନ ପଶ୍ୟାମି ହରେର ମୁଖଂ। ହାଏ, ଏକ ପ୍ରହର ଅତୀତ ହେଲା, ଏଇ ଦୁଇ ପ୍ରହର ଅତୀତ ହେଇଗଲା, ଏଇ ତିନି ପ୍ରହର ଅତୀତ ହେଇଗଲା, ଦିନ ମଧ୍ୟ ଅତୀତ ହେଇଗଲା, ହାଏ ମୁଁ କ'ଣ କରିବି। ତଥାପି ବର୍ତ୍ତମାନ ମଧ୍ୟ ଶ୍ରୀହରିଙ୍କର ମୁଖାରବିନ୍ଦର ଦର୍ଶନ ପାଉନାହିଁ, ଏ ବିପ୍ରଲମ୍ବ ଭାବ। ମାଥୁର ବିରହ କାତର ଶ୍ରୀ ମାଧବେନ୍ଦ୍ର ପୁରୀ ପାଦ ମଧ୍ୟ ସେହି ଭାବରେ ଗାଇଛନ୍ତି, ଐ ଦିନ ଦୟାର୍ଦ୍ର ନାଥ ହେ ମଥୁରା ନାଥ କଦାବଲକ୍ଷ୍ୟ ସେ ହୃଦୟଂ ତଦ ଲୋକ କାତରଂ ଦୟିତ ଧାମ୍ୟତି କିଂ କରୋମ୍ୟହଂ। ହେ ଦିନ ଦୟାର୍ଦ୍ର ନାଥ ହେ ମଥୁରା ନାଥ, କେବେ ଆପଣଙ୍କୁ ଦର୍ଶନ କରିବି, ଆପଣଙ୍କର ଦର୍ଶନ ଭାବରେ ମୋର କାତର ହୃଦୟ ଅସ୍ଥିର ହୋଇପଡ଼ିଛି, ହେ ଦୈତ ମୁଁ ବର୍ତ୍ତମାନ କ'ଣ କରିବି। ଶ୍ରୀ ରଘୁନାଥ ଦାସଙ୍କ ସ୍ୱାମୀ ମଧ୍ୟ ସର୍ବଦା ଯୁଗଳ କିଶୋରଙ୍କର ସେବା ନିମଜ୍ଜିତ ରହି ସୁଦ୍ଧା ବିପ୍ଲମ୍ବ ବିବାହ ଚିତ୍ତାରେ ବିଳାପ କରିଛନ୍ତି। ବିଳାପ କୁସୁମାଞ୍ଜଳି ଏକ ପୁସ୍ତକ ଗ୍ରନ୍ଥ ଲେଖିଛନ୍ତି, ଶ୍ରୀ ରଘୁନାଥ ଦାସଙ୍କ ସ୍ୱାମୀ ତାଙ୍କର ବିଳାପର ଭାବ ଦେଖାଇଛନ୍ତି। ଆଶୈକ ତନ୍ତୁ ଅବଲମ୍ବ ବିଳମ୍ବ ମାନା ରକ୍ଷାମି ଜୀବ ମବ ଧୀର ନିର୍ୟତୋ ଯଦି ସ୍ୟାତ୍ ନଚେତ ବିଧି ସକଳ ଲୋକ ହି ତେଇକ କାରୀ ଯତ୍କାଳ କୁମସୃଜ ତଦୀବଂ କିମର୍ଥଂ। ଗୋଟେ ମାତ୍ରା ସତନ୍ତୁ ଅବଲମ୍ବନ ପୂର୍ବକ କାଳ ବିଳମ୍ବ କରି ଅଦ୍ୟାପି ଜୀବନ ରକ୍ଷା କରିଛି, କିନ୍ତୁ ଯଦି କାଳର ଅବଧି ଥାଏ ତାହେଲେ ଭଲ, ପୁଣି ଯଦି ତାହାର ଆଗମନରେ ବିଳମ୍ବ ହଏ ତାହେଲେ ସମସ୍ତ ଲୋକଙ୍କର ଏକମାତ୍ର ହିତକାରୀ ବିଧାତା ଯେଉଁ କାଳକୁଟ ବିଷ ସୃଷ୍ଟି କରିଛନ୍ତି ତାହା କେଉଁଥିପାଇଁ, ଅର୍ଥାତ୍ ତାହା ପାନ କରି ଜୀବନ ତ୍ୟାଗ କରିବି। শ্রীল রঘুনাথ দাস গোস্বামী কথা কৌছি বিপ্লম ভাব নতুন দাস ঠাকুর মহাশয় মধ্য বিপ্লম্ব ভাবোচ্ছ্বাস অভিব্যক্তি গাইছেন্তি কেন বাছই প্রাণ কি সুখ লাগিয়া মৃত্যু বরং শ্রেয়স্কর প্রেমিক শ্রেষ্ঠ গণঙ্কর এই মৃত্যু কামনা মধ্যে অমরত্বর পরাকাষ্ঠার আবির্ভাব এহাই কৃষ্ণ সেবার সর্বোত্তম অবস্থা কৃষ্ণ সেবা নিমিত্ত সেবক এতে অধিক আর্ত যে দশম দশা মৃত্যু তাহাকে বিভাবিত করেছি এই মৃত্যু জমদণ্ড নুহে এহা গোকুলর মহামহোৎসব এই বিপ্লব ভাব এই কথা মহান্ত গুরুবর্গঙ্কর প্রেমী ভক্ত মানঙ্কর ই কথা আমি ঈশ্বর পুরীঙ্কর কথা কহিলে মাধবেন্দ্র পুরীঙ্কর কথা কহিলে রঘুনাথ দাস গোস্বামীঙ্কর কথা কহিলে নর্তন দাস ঠাকুরঙ্কর কথা কহিলে এমানে সমস্তে মহাপ্রভু যৌ বিপ্রলম্ব ভাব রে নাম গান করিবার কথা দিয়েছেন আমি শিক্ষা এমানে করেছেন এই ভাব যা তা দরকার তা হচ্ছে সর্বোচ্চ সিদ্ধি সে যে প্রেম লাভ হল বলে বুঝবা পড়ব না আমার মুখ্য ফল যে প্রেম সে লাভ হয়েছে বলে বুঝবা পড়ব সেতবে নহলে হইনি কিছু অপরাধ প্রচুর প্রচুর অপরাধ অছি হৃদয়টা পাষাণ ঠার আহুরি কঠিন হয়েছি বিগড়িত হোনি এই অপরাধর ফল চক্ষুর লোতক আসুনি এ বিলাপ হোনি বিপ্লম ভাব আসুনি বিপ্লম্ব ভাবরে ভজন ইয়া হচ্ছে শিক্ষা বাই চ্যান্টিং ইয়োর হোলি নেম ও লর্ড দি টিয়ার্স উইল রোল ডাউন লাইক টরেন্টস রেইনস ফ্রম মাই আইজ ডু ইউ আন্ডারস্ট্যান্ড দ্যাট বৈষ্ণব আচার্য হ্যাজ সং কবে হবে বলো সে সুদিন আমার হিয়ার গৌরাঙ্গ বলিতে হবে পুলক শরীর হরি হরি বলিতে নয়নি ভয়ে নিয় নর্তন দাস ঠাকুর হাজ সং লাইক দ্যাট বাই চ্যান্টিং দি নেম অফ গৌরাঙ্গ দি হোল বডি দি হেয়ার্স অ্যান্ড দি হোল বডি উইল বি রেক্টেড ইউ আন্ডারস্ট্যান্ড দিস ইজ এক্সটার্নাল সাইন অফ দিস প্রে ভাব হরি হরি বলিতে নয়ন ভয়ে নিয় ওয়াই Why by chanting, uttering the name of Gauranga, one will feel such ecstasy? Why? 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 No, don't you say? Hari Hari Balitya Noyanu Bhaya Nira. He is Hari himself. Mahaprabhu is Hari himself. But chanting Hari, he sits still. You understand? By chanting Hari, he sits still. He is so ecstatic in prayer. Chanting Harina. Therefore, by uttering name of Gauranga, such feeling will come. You understand? That Narottam Das Thakur. Gauranga balita habe pulakeshara, hari hari balita nayan. You see? Kabe habe bolo se, sudin amar. When that auspicious day will come? Huh? Oh Lord, by chanting your holy name, the tears will roll down from my eyes like torrential rain. You understand? Well,